ମୋର ବନ୍ଧୁମାନେ, ମୁଇଁ ତମକେ ମନକେ ଏମିତି ଗୋଟେ ପ୍ରଶ୍ନ ପଚାରବାକେ ଯାଉଛେ, ଯେନ୍ତି ରୁତର ଖୁବ୍ ଲୋକ ଦି ନେଇ ପାରତ୍, ମାତର ସବୁ ଲୋକ ଇ ପର୍ସନର ଉତ୍ତର ଦେବାର କଥା। ତମେ ସରକ ଯାଉଛ କି? ଆମେ କେନ୍ତା ଏଇଟା ଜାନ୍ମୁ? ମାପୃର କଥାରୁ ଇଟା ଆମେ ଜାନିପାରମୁ। ଆଗେ ତମେ ଠିକ୍ ବାଟେ ରହବାର କଥା। ବାଇବେଲ କହିସି, ହୃଦୟନେ ବିଶ୍ୱାସ କର ଆର୍ ମୁହଁନେ ରାଜି ହୁଅ, ଯେ ଯୀଶୁକେ ମାପୃ ମରା ଲୋକ ଠାନୁ ଉଠେଇଛନ୍ ବୋଲି, ତେବେ ତମେ ମୁକ୍ତି ପାଇବ। ଯୀଶୁ ହେଉଛନ୍ ବାଟ। ସେ କହିଲେ, ମୁଇଁ ବାଟ, ସତ୍ ଆର୍ ଜୀବନ। ମୋର ସଙ୍ଗେ ନେଇଗଲେ କେନ୍ ବି ବାପର ଲଗେ ଯାଇ ନେଇପାରେ, ଦୁସରା ଆର୍ କେନ୍ ବାଟ ବି ନେଇ ହେଇପାରେ। ଯୀଶୁ ଖ୍ରୀଷ୍ଟ ମାପୃ ଲଗେ ଯିବା କାଜେ ଗୋଟେକ ମାତ୍ର ବାଟ। ଯଦି ତମେ ମୁନେ ରାଜି ହେବ ଯେ ତମେ ହେଉଛ ଗୋଟେ ହଜିଯାଇଥିବାର ପାପି ଆର୍ ଖ୍ରୀଷ୍ଟକେ ତମର ମୁକ୍ତି ଦେବା ମାଲିକ ବୋଲି ଧରିନେବ, ତେବେ ତମେ ସରକ ଯିବା ଆରମ୍ଭ କରିଦି ସାରିଲ ନା, ଆର୍ ତମେ ବନେ ବାଟେ ଅଛ। ଆର୍ ପଛେ ଦୁସରା ଲୋକମାନେ ଯେନ୍ତା ହେଟା ଦେଖିପାରବେ, ହେତିର୍ କାଜେ ଗୋଟେକ ଉପରିଆ ଚିହ୍ନା ଅଛେ, ହେଟା ହେଉଛେ ଗୋଟେକ ଦୁସରା ଜୀବନ। ଦେଖି ଦେଖ, ତମେ ବିଶ୍ୱାସ କଲା ଦିନରନୁ ତମର ଜୀବନରେ କାଁଟା ଅଲଗା ହେଇଛେ କି ନାଇଁ। ମାପୃ ତମର ଆଗେ କରିଥିବାର ପାପକେ କ୍ଷମା କରବାକେ ଇଚ୍ଛା କରସତ୍, ହେତ୍କି ନାଇଁ, ମାତର ସେ ତମକେ ଆର୍ ଗୋଟେ ନୂଆ ଲୋକ କରିଦେସନ୍। ଖୁବ୍ ଲୋକ ଭାବସନ୍ ସେମାନେ ସେମାନଙ୍କର ପାପ ଭର୍ତ୍ତି ଜୀବନକେ ଖୁବ୍ ଧରମ କରମ କରସନ୍, ତେବେ ସେମାନଙ୍କର ଆତ୍ମା ଦଣ୍ଡ ନେଇ ପାଏ ବୋଲି। ଭୋଗ ଅପରା ନେଇ ହ, ତମର ଧରମ କରମ ତମକେ ରକ୍ଷା କରି ନେଇପାରେ। ମାପୃ ଯୀଶୁଖ୍ରୀଷ୍ଟ ଏକା ତମକେ ରକ୍ଷା କରବେ, ଆର୍ ଯେତ୍କି ବେଲେ ସେ ତମକେ ରକ୍ଷା କରବେ ସେତ୍କି ବେଲେ ତମର ଅନ୍ତର୍କେ ଧୋଇ ନିର୍ମଳ କରବେ, ଆର୍ ତମେ ଦୁସରା ହେଇଯିବ। ତମର ଘର ପାଖର ଲୋକ ସଙ୍ଗେ ବନେ ବ୍ୟବହାର କରବ କାଁ କାଜେ ବୋଇଲେ, ତମର ବୁଦ୍ଧି ନୂଆ, ତମର ଇଚ୍ଛା ନୂଆ ଆର୍ ଶ୍ରଦ୍ଧା ନୂଆ ହେଇଛେ। ତମେ ଯେ ମୁକ୍ତି ପାଇଛ ଆର୍ ସରକ ବାଟେ ଅଛ, ଏଇଟା ଜାନବାର ତିନି ନମ୍ବର ବାଟ ହେଉଛେ ତମେ ଭିତରର ଆତ୍ମା ସଙ୍ଗେ ମାପୃର ଆତ୍ମା ସାକ୍ଷୀ ଦେବେ, ଯେନ୍କି ତମର ଭିତରେ ବାସ କରସନ୍। ଇଟା ପୁରାପୁରି ସତ୍ ଆର୍ ଠିକ୍, ତମେ ମାପୃର ଏ ବୋଲି ଜାନବାର କଥା। ଏବେ ଆର୍ ତମେ ଏକଲା ନେଇ, ମାପୃର ପିଲାଏ, ସେ ତମର ବାପ। ତମେ ତାକର ସଙ୍ଗେ ପ୍ରେମନେ ଆର୍ ବିଶ୍ୱାସନେ କଥା କହିବ ଯେ ତମେ ଯେନ୍ତା ପାପକେ ବି ଜିତି ପାରବ। ତମର ଜୀବନକେ ଦେଖ ଆର୍ ତମର ଇ ତିନିଟା ଯାକ ଚିହ୍ନା ଅଛେ କି ନେଇ, ଯେନ୍ଟାକି ତମକେ କହିଦେବା ତମେ ସରକ ବାଟେ ଅଛ, ହେଟା ଦେଖ। ତମେ ଯୀଶୁର ଲଗେ ତମର ପାପ କ୍ଷମା ମାଗିଛ କି ଆର୍ ବିଶ୍ୱାସ କରିଛ କି ହେଟା ଯୀଶୁ କରସନ୍ ବୋଲି? ତମର ଜୀବନ ବଦଲିଛେ କି? ଯେନ୍ତାକି ଯେନ୍ଟା ଯୀଶୁ କରସନ୍ ତମେ ହେଟା କରିପାରବ। ତମର ମନ ଭିତରେ ତମେ ଏଇଟା ଜାନ୍ସ କି ଯେ ତମେ ତାକରେ ଆର୍ ସେ ତମର ଭିତରେ ବସା କରସନ୍ ବୋଲି? ମୋର ସାଙ୍ଗମାନେ ଶୁନ, ଯଦି ଇସବୁ ଚିହ୍ନା ତମର ଭିତରେ ଦେଖି ନେଇ ପାରବାର୍, ତେବେ ଏବେ ଯୀଶୁ ପାଖକେ ଆସ ଆର୍ କ୍ଷମା ପହ। ବାଇବେଲ କହିସି, ମାପୃର ପୁଅ ଯୀଶୁ ଖ୍ରୀଷ୍ଟକେ ବିଶ୍ୱାସ କରବାଟା ଏକା ମୁକ୍ତି ଏ। ସେ ଆମକେ ଯେନ୍ ଆତ୍ମା ଦେଇଛନ୍ ହେତ୍କିନେ ଆମେ ଜାନ୍ସୁଁ ଯେ ସେ ଆମର ଠାନେ ଅଛନ୍। ଯୀଶୁ କହିଲେ ଯେ ଯେନ୍ ମୋର ପାଖକେ ଆସ୍ବା ତାକେ ମୁଇଁ କେବେ ବି ଖେଦି ନେଇଦିଏ।